ସମସ୍ତେ କୁହନ୍ତୁ ଜଗନ୍ନାଥ ସ୍ୱାମୀ କି ଜୟ, ବଲ୍ଲେ ଭଗବାନ କି ଜୟ, ସୁଭଦ୍ରା ମହାରାଣୀ କି ଜୟ, ନୀଳାଚଳ ଧାମ କି ଜୟ। ସମସ୍ତେ ମୋ ସାଙ୍ଗରେ ଥରେ ମହାମନ୍ତ୍ର କରିବେ, ସମସ୍ତେ କୁହନ୍ତୁ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଆପଣ ମାନେ ଯୋଉ ଯାତ୍ରା ଦେଖୁଛନ୍ତି, ଉତ୍ସବ ଦେଖୁଛନ୍ତି, ସାଧାରଣ ଲୋକ କେହି ପ୍ରଶ୍ନ କରିପାରନ୍ତି, ଆଜିକାଲିର ବୈଜ୍ଞାନିକ ମାନେ ପ୍ରଶ୍ନ କରିପାରନ୍ତି, ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିକି କାହିଁକି ସବୁ ରାସ୍ତା ଜାମ କରାଯାଉଛି, ଉତ୍ସବ କରାଯାଉଛି। ଆପଣ ମାନେ ଦେଖନ୍ତୁ, ଆପଣଙ୍କର ପୁଅର ଜନ୍ମ ଉତ୍ସବ କରୁଛନ୍ତି, ବାର୍ଥଡେ କରୁନାହାନ୍ତି? ଆପଣ ପୁଅକୁ ଭଲ ପାଉଛନ୍ତି, ଆପଣ ବାର୍ଥଡେ କରୁଛନ୍ତି। ଆମେ କରୁଛୁ କେମିତି, ଆମର ଇଏ ଭଗବାନଙ୍କର ଉତ୍ସବ। ଭଗବାନ କହିଛନ୍ତି ମଜ୍ଜନ୍ମ କର୍ମମ୍, ଏକାଦଶ ସ୍କନ୍ଧ ଆପଣ ଯେତେବେଳେ ପଢିବେ ଜାଣିବେ, ଭଗବାନ କହିଛନ୍ତି ମୋର ଜନ୍ମ ମଜ୍ଜନ୍ମ କର୍ମ କଥନମ୍ ମମ ପର୍ବାନ ଅନୁମୋଦନମ୍। ମୋର ସମସ୍ତ ପର୍ବ, ଯେମିତି ବାର୍ଥଡେ ସେରିମୋନି ଆପଣ ମାନେ କରୁଛନ୍ତି, ଆପଣ ପିତାଙ୍କର ଶ୍ରାଦ୍ଧ ଉତ୍ସବ କରୁଛନ୍ତି, ଆମେ ଭଗବାନ ଖୁସି କରିବା ପାଇଁ କରାଯାଉଛି। ଆମେ ଜଗତକୁ ଖୁସି କରିବା ପାଇଁ କେତେ ଚେଷ୍ଟା କରୁଛନ୍ତି, ସ୍ତ୍ରୀକୁ ପୁତ୍ରକୁ କନ୍ୟାକୁ ସମସ୍ତେ ବିଫଳ ହେଇଗଲେଣି ଜଗତରେ, ଆମେ କାହା ଖୁସି କରିପାରୁନି। ଜୀବନରେ ଥରେ ଚେଷ୍ଟା କରିବା ଦରକାର, ଜଗନ୍ନାଥକୁ ମୁଁ ଖୁସି କରିବି। ଆମେ ଜଗତକୁ ଖୁସି କରିପାରିବା ନାହିଁ, ଆମେ ଜଗନ୍ନାଥଙ୍କୁ ଖୁସି କଲେ ଜଗତରେ ସମସ୍ତେ ଖୁସି ହେବେ। ଆପଣ ଯୋଉ ଦେଖୁଛନ୍ତି ଇସ୍କନ ରଥଯାତ୍ରା, ପ୍ରଭୁ ଜଗନ୍ନାଥ ନୀଳାଚଳରେ ଅଛନ୍ତି। ପ୍ରଭୁ ପାଇଦେଲେ ଛୋଟ ପିଲା ଥିଲେ, ପ୍ରଭୁ ପାଇଦେଲେ ଗୌଡ଼ିଆ ବୈଷ୍ଣବ, ତାଙ୍କର ଘର ବେଙ୍ଗଲ କଲିକତା ସହରରେ। ସେ ଛୋଟ ପିଲାବେଳେ ରଥ କରୁଥିଲେ, ଆଉ ବିଦେଶକୁ ଯେତେବେଳେ ଯାଇଥିଲେ ସେତେବେଳେ ଆପଣ ଦେଖନ୍ତୁ ଆମର ଲୁହା ଚକ ଲାଗୁଛି, ଆମେ କାଠ ତିଆରି କରିଦେଉଛେ, ବିଦେଶରେ ସେମିତି ହେଇପାରିବନି। ରାଜରାସ୍ତା ଉପରେ ଆପଣ ମାନେ କଣ ନ୍ୟାସନାଲ ହାଇୱେ ଉପରେ କରିପାରିବେନି, ପ୍ରଭୁପାତ ସେମାନଙ୍କୁ ପାର୍କ ଭିତରେ କରୁଥିଲେ। ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୟ କାଳ ପରିସ୍ଥିତି ଯେକୌଣସି ହିସାବରେ ଜୀବ ଭିତରେ ଭଗବତ ଚେତନା କୃଷ୍ଣ ଚେତନା ପ୍ରବେଶ କରୁ, ଜୀବର ଦୁଃଖ କେହି ବି ଜଗତରେ ତାକୁ ଦୂର କରିପାରିବେନି। ବୈଜ୍ଞାନିକ ପ୍ରଗତି ହେଇପାରେ, ଶିକ୍ଷାର ପ୍ରଗତି ହେଇପାରେ, ଯେକୌଣସି ପ୍ରଗତି ସହିତ ଆତ୍ମାର କୌଣସି ସମ୍ପର୍କ ନାହିଁ। ଏଗୁଡ଼ିକ ବଡିଲି କମ୍ଫର୍ଟ ବା ଦେହର କିଛି ସୁଖ ମିଳିବ, କିନ୍ତୁ ମନ ପାଇଁ କୌଣସି ଔଷଧ ନାହିଁ। ମନ ପାଇଁ କେବଳ ଗୋଟିଏ ଔଷଧ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ସେପାଇଁ ଅବନ୍ତୀ ନଗର ଦେଖନ୍ତୁ, ଅବନ୍ତୀ ନଗର କେଉଁଠି? ଅବନ୍ତୀ ନଗର କେଉଁଠି? ଉଜ୍ଜୟିନୀ। ଉଜ୍ଜୟିନ ରାଜା ଆସୁଥିଲେ ଉତ୍କଳକୁ, କାହିଁକି ଆସୁଥିଲେ? ଭଗବାନ ଖୋଜିବା ପାଇଁ। ଉତ୍କଳରେ ଆମର ଗଡ଼ଜାତ ଦେଖନ୍ତୁ, ଗଡ଼ଜାତ ଜାଗା, ଦେବଗଡ଼ ଦେଖନ୍ତୁ, ଯେତେ ସୁନ୍ଦରଗଡ଼ ଦେଖନ୍ତୁ, ଗଡ଼ଜାତ ରାଜାମାନେ ସବୁ ସୁନ୍ଦର ସୁନ୍ଦର ମନ୍ଦିର କରିଥିଲେ। ଆମେ ବର୍ତ୍ତମାନ ମେଡିକାଲ ଉପରେ ଫୋକସ୍ ଦଉଛେ, ମନ୍ଦିର ଉପରେ ଫୋକସ୍ ଦଉନି। ଆମର ସଂସ୍କୃତି, ଆମର ସଭ୍ୟତା ଯେ ପର୍ଯ୍ୟନ୍ତ ଆମମାନଙ୍କ ନିକଟରେ ନ ପହଞ୍ଚିବ, ଆମ ଜୀବନରେ କେବେ ପରିବର୍ତ୍ତନ ହେଇପାରିବ ନାହିଁ। ମିଡିୟା ଆମ ପାଖରେ ପହଞ୍ଚି ପାରୁଛି, କିନ୍ତୁ ଆମ ସଂସ୍କୃତି କଣ? ଆମେ ଭଗବାନଙ୍କୁ ଭଲ ପାଇବା ଦରକାର। ଯିଏ ଭଗବାନଙ୍କୁ ଭଲ ପାଇପାରିବ ସେ ସମସ୍ତ ଜୀବଙ୍କୁ ଭଲ ପାଇପାରିବ। ଇସ୍କନ ହଉଛି ପ୍ରଥମ ଶିକ୍ଷା, ତୁମେ ନିଜେ ଭଗବାନଙ୍କୁ ଭଲ ପାଇବା ଶିଖ। ଭଗବାନଙ୍କୁ ଭଲ ପାଇବାକୁ ଶିକ୍ଷା କହିଲେ ଆମେ ତ ଆମ ହୃଦୟ ଭିତରେ ବହୁତ ଅପରିଷ୍କାର ମଇଳା ରହିଛି, କାମ ରହିଛି, କ୍ରୋଧ ରହିଛି, ସେଥିପାଇଁ ଆମେ ନାମ କରୁଛେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ହୃଦୟରେ ମଇଳାକୁ ସଫା କରିକି ଆମେ ଭଗବାନଙ୍କୁ ଭଲ ପାଇବୁ। ଆମେ ଯଦି ଭଗବାନଙ୍କୁ ଭଲ ପାଇପାରିଲୁ, ସମସ୍ତଙ୍କୁ ଭଲ ପାଇପାରିବୁ। ଆମର ଜାତି ପ୍ରଥା ଅଛି କି ନାହିଁ? ଅଛି ନା? ଅଛି। ଜଗନ୍ନାଥ ଜାତି ପ୍ରଥା ମାନିଲେ ବର୍ତ୍ତମାନ କିଏ ସେବା କରୁଛନ୍ତି? ଦୈତାପତି ମାନେ କରୁଛନ୍ତି। 15 ଦିନ ପରେ ରଥଯାତ୍ରା ପରେ କିଏ କରିବେ? ପଣ୍ଡା ମାନେ କରିବେ। ଦୈତାପତି ମାନେ କାହାର ଥିଲେ ଆପଣ ପଢିନେବେ ସେ ହିଷ୍ଟ୍ରି। ଯିଏ ଭଲ ପାଇଲା ସେ ଭଗବାନଙ୍କର। ଆପଣ ଗ୍ରସ୍ତ ହେଇଛନ୍ତି, ମୁଁ ସାଧୁ ହେଇଛି, ଏମିତି ନାହିଁ ଯେ ଆପଣଙ୍କୁ ଭଗବାନ ଗ୍ରହଣ କରିବେନି। ଆମେ ଭଗବାନଙ୍କୁ ଭଲ ପାଇବାକୁ ପଡିବ, ଆମ ଜୀବନର ସମସ୍ତ ସମସ୍ୟାର ସମାଧାନ ହବ। ଇସ୍କନର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘର ଉଦ୍ଦେଶ୍ୟ ହେଉଛି ତୁମେ ଭଗବାନଙ୍କୁ ଭଲ ପାଅ। ତୁମେ ଭଗବାନଙ୍କୁ ଭଲ ପାଇପାରିଲେ ସମସ୍ତଙ୍କୁ ଭଲ ପାଇପାରିବ। ପ୍ରଭୁପାତ 70 ବର୍ଷ ବୟସରେ ଯାଇଥିଲେ ବିଦେଶ ଏବଂ ଏ ରଥଯାତ୍ରା କରିଥିଲେ। ଆଜି ବିଶ୍ୱରେ ସବୁ ଜାଗାରେ ରଥଯାତ୍ରା କରାଯାଉଛି। ଇସ୍କନର ପ୍ରଥମ ଉଦ୍ଦେଶ୍ୟ କିଏ କଣ ବି କହିପାରେ?
ଆମର ପ୍ରଥମ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଲୋକ ଭଗବାନଙ୍କର ଭକ୍ତ ହୁଅନ୍ତୁ, ତାଙ୍କ ଦୁଃଖ ଯାଉ, ସର୍ବେ ଭବନ୍ତୁ ସୁଖୀନ ଆମେ କହୁଛେ, କିନ୍ତୁ କାର୍ଯ୍ୟରେ କେତେଜଣ ଭାରତୀୟ କରୁଛନ୍ତି? ପ୍ରଭୁପାଦ ଆମକୁ ଶିଖେଇଛନ୍ତି, ଆମର ଉଦ୍ଦେଶ୍ୟ ସମସ୍ତେ ଜଗନ୍ନାଥ ସଂସ୍କୃତିରେ ସବୁବେଳେ ପ୍ରଚାର ହଉ, ବିଭିନ୍ନ ସଂସ୍କୃତିରେ ପ୍ରଚାର ହଉଛି, କିନ୍ତୁ ଆମର ଜଗନ୍ନାଥ ଯିଏ ମୂଳ ଦେବତା ତାଙ୍କର ସଂସ୍କୃତିରେ ପ୍ରଚାର ହଉ, ସମସ୍ତେ ମହାମନ୍ତ୍ର କୀର୍ତ୍ତନ କରନ୍ତୁ। ଆମ ସଂସ୍କୃତିର ଭଗବତ ଗୀତା ହେଲା ଆମର ମୂଳ ସାର, ସେଥିପାଇଁ ଆମର ଗୀତା ରହିଛନ୍ତି। ପ୍ରଭୁପାଦ ଆଦେଶ ଦେଇଥିଲେ ଆମର ଗୁରୁଦେବଙ୍କୁ ଗୌରଗୋବିନ୍ଦ ସ୍ୱାମୀ ମହାରାଜଙ୍କୁ, ଏଇଠି ଆପଣମାନେ ଯେତେବେଳେ ନ୍ୟାସନାଲ ହାଇୱେ ଅଛି ବସ୍ରେ ରଥଯାତ୍ରା କରାଯାଉଥିଲା, ଆଉ ଯୋଉ ଜଗନ୍ନାଥ ଦେଖୁଛନ୍ତି, ଏ ଯୋଉ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଇଏ ଆସିଛନ୍ତି ଏ ମନ୍ଦିରକୁ, ଇଏ ମନ୍ଦିରକୁ ଆସିଛନ୍ତି, ଆମକୁ କେହି ନିର୍ମାଣ କରୁନାହାନ୍ତି, ସେ ନିଜେ ଆସିଛନ୍ତି ଏ ମନ୍ଦିରକୁ। କାହିଁକି ପ୍ରଭୁପାଦ କହିଥିଲେ ଗୌରଗୋବିନ୍ଦ, ଭାରତରେ କିଛି ନିୟମ ରହିଛି, ଓଡ଼ିଶାରେ କିଛି ନିୟମ ରହିଛି, ଶ୍ରୀମନ୍ଦିର ଭିତରକୁ ସବୁ ଜାତିର ସବୁ ବର୍ଣ୍ଣର ବିଦେଶ ସବୁ ଲୋକମାନେ ଯାଇପାରିବେନି। ଗୌରଗୋବିନ୍ଦ ତୁମେ ଗୋଟେ ଏଭଳି ପୁରୀ ମନ୍ଦିର ଭଳି ମନ୍ଦିର କର ଯେଭଳି ବିଦେଶରୁ ଯେଉଁମାନେ ଆସିବେ, ଯେଉଁମାନେ ଶ୍ରୀମନ୍ଦିରକୁ ଯାଇପାରିବେନି, ସେମାନେ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଆଉ ଏ ମନ୍ଦିର ଏ ଜଗନ୍ନାଥ ଯୋଉ ଅଛନ୍ତି, ଇଏ ସ୍ୱୟଂ ଆସିଥିଲେ, ଆଉ ଇଏ କଥା କୁହନ୍ତି, ଏ ଜଗନ୍ନାଥ କଥା କୁହନ୍ତି। ଆପଣ ଜାଣନ୍ତିନି ଏଇ ଯୋଉ ଚନ୍ଦନ ପଏଣ୍ଟ ଦେଖୁଛନ୍ତି, ସରକାର ସରକାର ସରକାରର ନିୟମ ବି ଆମେ ତାଙ୍କୁ ଭୁଲ କହିପାରିବେନି, ଜନବସତି ବଢୁଛି, ସେ ଆଜି ରାସ୍ତା ନିଶ୍ଚିତ ଆମମାନେ ସମାଜର କିଛି କାର୍ଯ୍ୟ ବି ଅଛି। ଏ ଯୋଉ ପଏଣ୍ଟ ଦେଖୁଛନ୍ତି ଚନ୍ଦନ କୁଣ୍ଡ, ଇଏ ଜଗନ୍ନାଥ କହିଥିଲେ ମୋର ଚନ୍ଦନ ଯାତ୍ରା କର ବୋଲି, ବୁଝିପାରୁଛନ୍ତି? ଭଗବାନ କଥା କୁହନ୍ତି କି ନାହିଁ ଆପଣ ଜାଣନ୍ତିନି, ମୁଁ ବି କହିପାରିବିନି, କିନ୍ତୁ ଆମେ ଆମେ ଏଭଳି ଏକ ସାଧୁଙ୍କ ପାଖରେ ଥିଲୁ ଯୋଉ ଗୁରୁଦେବ, ତାଙ୍କ ପାଖରୁ ଶୁଣି ତାଙ୍କୁ ଭଗବାନ କହିଲେ ପୂର୍ବ ଦିନ ମୋର ଚନ୍ଦନ ଯାତ୍ରା କରିବାକୁ ପଡିବ, ମୋ ରଥଯାତ୍ରା ତୁମେ କରୁଛ, ଏ ସାକ୍ଷୀ ହେଉଛନ୍ତି ଏ ଚନ୍ଦନ କୁଣ୍ଡ। ଭଗବାନ କଥା କୁହନ୍ତି, ଆପଣମାନେ ଉତ୍କଳବାସୀ, ଆପଣମାନେ ଭୁଲନ୍ତୁନି ସଂସ୍କୃତିକୁ, ସବୁବେଳେ କଳିଯୁଗର ଧର୍ମ ଭଗବାନଙ୍କର ନାମ କରନ୍ତୁ, ଘରେ ଘରେ ଜଗନ୍ନାଥଙ୍କର ପୂଜା କରନ୍ତୁ, ଗୀତା ଭାଗବତ ପଢ଼ନ୍ତୁ, ଏ ସଂସ୍କୃତିକୁ ପ୍ରଚାର କରନ୍ତୁ, ସମୟ କାଳ ପରିସ୍ଥିତି ହିସାବରେ ସବୁବେଳେ ଆଡଜଷ୍ଟ କରିକି ଏ ଆମ ସଂସ୍କୃତିରେ ପ୍ରଚାର ହଉ। ଇସ୍କନ୍ଦ ଆଭିମୁଖ୍ୟ ରହିଲା, କିଭଳି ଗୀତାର ଭଳି ପ୍ରଚାର ହବ, ମହାମନ୍ତ୍ର ପ୍ରଚାର ହବ, ଆମର ଜଗନ୍ନାଥ ସଂସ୍କୃତିରେ ପ୍ରଚାର ହବ। ଇଏ ହଉଛି ଯାତ୍ରା, ଆମର ଜୀବନଯାତ୍ରା, ଇଏ ହଉଛି ରଥଯାତ୍ରା, ଇଏ ସବୁ ଯାତ୍ରା ଆମର। ତେଣୁ ଆଜି ରଥଯାତ୍ରା ଆପଣମାନେ ଶୃଙ୍ଖଳାର ସହିତ କୀର୍ତ୍ତନ କରିକରି ଆପଣମାନେ ପ୍ରଭୁଙ୍କୁ ନେବେ, ଆଉ ପ୍ରାର୍ଥନା କରିବେ, ପ୍ରଭୁ ଏ ଜଗତର ସମସ୍ତଙ୍କର ମଙ୍ଗଳ କରନ୍ତୁ, ମୋର ବି ଆପଣଙ୍କ ଚରଣରେ ପ୍ରେମ ଭକ୍ତି ହଉ। କାରଣ ଜଗନ୍ନାଥଙ୍କୁ କେମିତି ଜାଣିଲେ, ଦାସିଆ ବାହୁରୀ ଯୋଗୁଁ ଜଗନ୍ନାଥଙ୍କୁ ଜାଣିଲେ ନା? ଭକ୍ତ ଯଦି ଭକ୍ତି ପ୍ରକାଶ ନ କରିବେ ଭଗବାନଙ୍କୁ କେହି ଜାଣିବେନି। ତେଣୁ ଆମମାନଙ୍କର ଭକ୍ତି ହଉ, ଆପଣମାନଙ୍କର ସଂସାର ଦୁଃଖ ଯାଉ, ଆପଣମାନେ ସମସ୍ତେ ଜଗନ୍ନାଥଙ୍କ ଚରଣରେ ଆଶ୍ରିତ ହୁଅନ୍ତୁ, ଏତିକି ଆମର ଲକ୍ଷ୍ୟ। ତେଣୁ ଶେଷରେ ମୁଁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରୁଛି, ଏବଂ ଆମର ଯୋଉ ସହଯୋଗ ପୋଲିସ ଭାଇମାନେ କରୁଛନ୍ତି, କର୍ପୋରେଟର ଭାଇମାନେ ସମସ୍ତଙ୍କୁ, ଆପଣମାନଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ତରଫରୁ ଧନ୍ୟବାଦ। ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଶୃଙ୍ଖଳାର ସହିତ ରଥଯାତ୍ରା ଯୋଗ ଦେବେ, ଆଉ ସମସ୍ତେ ନାମ କରିକରି ଯିବେ। ଚୈତନ୍ୟ ମହାପ୍ରଭୁ ଆମକୁ ଏହାକୁ ଶିଖେଇଛନ୍ତି, ଭଗବାନଙ୍କ ଆଗରେ କାନ୍ଦିବାକୁ ପଡିବ, ଯଦି ପଇସା ପାଇଁ କାନ୍ଦିବାକୁ ପଡୁଛି, ଭଗବାନ ଆଗରେ ନ କାନ୍ଦିଲେ କ'ଣ ଭଗବାନ ଦେଖା ଦେବେ? ଆମ କାନ୍ଦି କାନ୍ଦିକି ପ୍ରଭୁ ମୋତେ ଜୀବନର ଦୁଃଖ ଯାଉ, ମୋତେ ଟିକେ ଥରେ ଦେଖା ଦିଅନ୍ତୁ। ତେଣୁ ସମସ୍ତେ ନାମ କରିକରି ଯିବେ, ଏତେ କହି ମୋ କଥାକୁ ବିଶ୍ରାମ ଦେଉଛି। ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଜଗନ୍ନାଥ ସ୍ୱାମୀ କି ବଳଦେବ ଭଗବାନ କି ସୁଭଦ୍ରା ମହାରାଣୀ କି ଶ୍ରୀ ପ୍ରଭୁପାଦ ଜୀ ମହାରାଜ କି ଶ୍ରୀ ଗୌର ଗୋବିନ୍ଦ ସ୍ୱାମୀ ଶ୍ରୀ ଗୁରୁଦେବ କି ଜୟ ସମସ୍ତ ଭକ୍ତ ବୃନ୍ଦ କି ଜୟ ସମସ୍ତଙ୍କର ମଙ୍ଗଳ ଆନନ୍ଦ ଏକବାର ହରି ହରି ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ।